ଲୁକ ତିନି ଅଧ୍ୟାୟ ତିବିରିୟ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଜିହୁଦା ପ୍ରଦେଶର ଶାସକ ପନ୍ତିୟ ପିଲାତ, ଗାଲିଲିର ଶାସକ ହେରୋଦ, ଇତୁରିଆ ଓ ତ୍ରାଖୋନିତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ ଓ ଅବିଲିନର ଶାସକ ଲୁସାନିଆ ଏ ସମସ୍ତେ କାଇସରଙ୍କର ଅଧୀନରେ ଥିଲେ। ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିଅଙ୍କ ପୁଅ ଜୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଜୋହନ ମରୁଭୂମିରେ ବାସ କରୁଥିଲେ। ଜୋହନ ଜର୍ଦ୍ଦନ ନଦୀର ଚାରିପାଖଯାକ ସବୁ ଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଚାର କଲେ ଯେ ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। ଏହା ଭବିଷ୍ୟତ ବକ୍ତା ଯିଶାଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା,
ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି, ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର, ତାହାଙ୍କର ବାଟ ସଳଖ କର। ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରିଦିଆଯିବ, ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ, ବଙ୍କା ରାସ୍ତା ସବୁ ସିଧା କରିଦିଆଯିବ ଓ ଖାଲ ଢିପ ରାସ୍ତା ସବୁ ସମତଳ କରିଦିଆଯିବ। ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପରିତ୍ରାଣ ବିଷୟରେ ଜାଣିବେ।
ଜୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଜୋହନ ସେମାନଙ୍କୁ କହିଲେ,
ତୁମେମାନେ ବିଷଧର ସାପ ଭଳି ପରମେଶ୍ୱରଙ୍କ ଆସୁଥିବା ମହାକ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମମାନଙ୍କୁ ଚେତାଇ ଦେଲା? ତୁମେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ଅବ୍ରାହମ ଆମମାନଙ୍କ ପିତା। ମୁଁ ତୁମମାନଙ୍କୁ କହୁଛି ଯେ ପରମେଶ୍ୱର ଅବ୍ରାହମଙ୍କ ପାଇଁ ଏହି ପଥର ଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। ଗଛ ମୂଳରେ କୁରାଢ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁନାହିଁ ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।
ଲୋକମାନେ ତାହାଙ୍କୁ ପଚାରିଲେ,
ତେବେ ଆମ୍ଭେମାନେ କ'ଣ କରିବୁ?
ଜୋହନ ସେମାନଙ୍କୁ ଉତ୍ତର ଦେଲେ,
ଯଦି ତୁମ ପାଖରେ ଦୁଇଟି କୁର୍ତ୍ତା ଅଛି, ତେବେ ସେଥିରୁ ଗୋଟେ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ ପାଖରେ ଖାଦ୍ୟ ଅଛି, ତେବେ ତାହାକୁ ମଧ୍ୟ ବାଣ୍ଟି ଦିଅ।
କେତେକ କର ଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଜୋହନଙ୍କୁ ପଚାରିଲେ,
ହେ ଗୁରୁ, ଆମ୍ଭେମାନେ କ'ଣ କରିବୁ?
ଜୋହନ ସେମାନଙ୍କୁ କହିଲେ,
ତୁମମାନଙ୍କୁ ଯେତିକି ନେବାକୁ ଆଦେଶ ଦିଆଯାଇଛି ତାଠାରୁ ଅଧିକ କର, ଲୋକମାନଙ୍କ ଠାରୁ ନିଅ ନାହିଁ।
ସୈନ୍ୟମାନେ ତାହାଙ୍କୁ ପଚାରିଲେ,
ଆମ୍ଭକୁ କ'ଣ କରିବାକୁ ହେବ?
ଜୋହନ ସେମାନଙ୍କୁ କହିଲେ,
ବଳପୂର୍ବକ କାହାରି ଠାରୁ ଅର୍ଥ ନିଅ ନାହିଁ, କାହା ବିରୁଦ୍ଧରେ ମିଛ କୁହ ନାହିଁ, ଯେତିକି ବେତନ ମିଳୁଛି ସେତିକିରେ ସନ୍ତୁଷ୍ଟ ରୁହ।
ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଜୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ,
ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।
ସେତେବେଳେ ଜୋହନ ସେମାନଙ୍କୁ କହିଲେ,
ମୁଁ ତ ତୁମମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି, ତାହାଙ୍କର ଜୋତାର ଫିତା ଫିଟେଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି, ସେଥିରେ ସେ ଶସ୍ୟକୁ ଅଗାଡ଼ି ଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ, ତାପରେ ଅଗାଡ଼ି ଓ ଅଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ିଦେବେ।
ଏହିଭଳି ଜୋହନ ଲୋକମାନଙ୍କୁ ସୁସମାଚାରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ। ସାମନ୍ତ ରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଜୋହନ ତାହାଙ୍କୁ ସମାଲୋଚନା କଲେ। ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଜୋହନଙ୍କୁ ବନ୍ଦିଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ ସେଥିରେ ଏହି କୁକର୍ମଟି ଯୋଗ ହେଲା। ଜୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଜୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତାପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା,
ତୁମ୍ଭେ ମୋର ପ୍ରିୟ ପୁତ୍ର, ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।
ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ 30 ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଜୋସେଫଙ୍କ ପୁତ୍ର। ଜୋସେଫ ଏଲିଙ୍କ ପୁତ୍ର ଥିଲେ। ଏଲି ମଥାତଙ୍କ ପୁତ୍ର, ମଥାତ ଲେବିଙ୍କ ପୁତ୍ର, ଲେବି ମଲଖିଙ୍କ ପୁତ୍ର, ମଲଖି ଜନୟଙ୍କର ପୁତ୍ର, ଜନୟ ଜୋସେଫଙ୍କର ପୁତ୍ର, ଜୋସେଫ ମତିଥାଙ୍କର ପୁତ୍ର, ମତିଥା ଆମସଙ୍କର ପୁତ୍ର, ଆମସ ନାହୁମଙ୍କର ପୁତ୍ର, ନାହୁମ ହେସ୍ଲିଙ୍କ ପୁତ୍ର, ହେସ୍ଲି ନଗୟଙ୍କର ପୁତ୍ର, ନଗୟ ମହତଙ୍କ ପୁତ୍ର, ମହତ ମତିଥାଙ୍କର ପୁତ୍ର, ମତିଥା ସିମୟୀଙ୍କର ପୁତ୍ର, ସିମୟୀ ଜୋସେଖଙ୍କର ପୁତ୍ର, ଜୋସେଖ ଯୋଦାଙ୍କର ପୁତ୍ର, ଯୋଦା ଜୋହନଙ୍କ ପୁତ୍ର, ଜୋହନ ରେସାଙ୍କ ପୁତ୍ର, ରେସା ଜିରୁବାବେଲଙ୍କ ପୁତ୍ର, ଜିରୁବାବେଲ ସଲଥିଏଲଙ୍କ ପୁତ୍ର, ସଲଥିଏଲ ନେରିଙ୍କ ପୁତ୍ର, ନେରି ମଲଖିଙ୍କ ପୁତ୍ର, ମଲଖି ଅଦିଙ୍କ ପୁତ୍ର, ଅଦି କୋସାମଙ୍କ ପୁତ୍ର, କୋସାମ ଏଲମଦାନଙ୍କ ପୁତ୍ର, ଏଲମଦାନ ଏରଙ୍କ ପୁତ୍ର, ଏର ଜୋସଙ୍କ ପୁତ୍ର, ଜୋସ ଏଲିଏଜରଙ୍କ ପୁତ୍ର, ଏଲିଏଜର ଜୋରିମଙ୍କ ପୁତ୍ର, ଜୋରିମ ମଥାତଙ୍କ ପୁତ୍ର, ମଥାତ ଲେବିଙ୍କ ପୁତ୍ର, ଲେବି ସିମିଅନଙ୍କ ପୁତ୍ର, ସିମିଅନ ଜିହୁଦାଙ୍କ ପୁତ୍ର, ଜିହୁଦା ଜୋସେଫଙ୍କ ପୁତ୍ର, ଜୋସେଫ ଜୋନାମଙ୍କ ପୁତ୍ର, ଜୋନାମ ଏଲିଆକିମଙ୍କ ପୁତ୍ର, ଏଲିଆକିମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତଥାଙ୍କ ପୁତ୍ର, ମତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, ଦାଉଦ ଜିସୟଙ୍କ ପୁତ୍ର, ଜିସୟ ଓବେଦଙ୍କ ପୁତ୍ର, ଓବେଦ ବୟଜଙ୍କ ପୁତ୍ର, ବୟଜ ସେଲହଙ୍କ ପୁତ୍ର, ସେଲହ ନହସନଙ୍କ ପୁତ୍ର, ନହସନ ଅମିନାଦବଙ୍କ ପୁତ୍ର, ଅମିନାଦବ ଅଦମିନଙ୍କ ପୁତ୍ର, ଅଦମିନ ଅର୍ନିଙ୍କ ପୁତ୍ର, ଅର୍ନି ହେସ୍ରଣଙ୍କ ପୁତ୍ର, ହେସ୍ରଣ ଫେରସଙ୍କ ପୁତ୍ର, ଫେରସ ଜିହୁଦାଙ୍କ ପୁତ୍ର, ଜିହୁଦା ଜାକୁବଙ୍କ ପୁତ୍ର, ଜାକୁବ ଇସାହାଙ୍କ ପୁତ୍ର, ଇସାହାକ ଅବ୍ରାହମଙ୍କ ପୁତ୍ର, ଅବ୍ରାହମ ତେରହଙ୍କ ପୁତ୍ର, ତେରହ ନାହରଙ୍କ ପୁତ୍ର, ନାହର ସରୁଗଙ୍କ ପୁତ୍ର, ସରୁଗ ରଘୁଙ୍କ ପୁତ୍ର, ରଘୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ସେଲହଙ୍କ ପୁତ୍ର, ସେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ସେମଙ୍କ ପୁତ୍ର, ସେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, ଲେମଖ ମଥୁସେଲହଙ୍କ ପୁତ୍ର, ମଥୁସେଲହ ହନକଙ୍କ ପୁତ୍ର, ହନକ ଜେରଦଙ୍କ ପୁତ୍ର, ଜେରଦ ମହଲେଲଙ୍କ ପୁତ୍ର, ମହଲେଲ କେନାନଙ୍କ ପୁତ୍ର, କେନାନ ଏନସଙ୍କ ପୁତ୍ର, ଏନସ ସେଥଙ୍କ ପୁତ୍ର, ସେଥ ଆଦମଙ୍କ ପୁତ୍ର, ଆଦମ ପରମେଶ୍ୱରଙ୍କ ପୁତ୍ର।